ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭୂଖନନ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ଲାଗି ସଠିକ୍ ଭାବରେ ନିୟମ ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଦୀର୍ଘ 6 ଦଶନ୍ଧି ଧରି ଦେଶର ସେବାରେ ନିୟୋଜିତ MiG-21 ବିମାନକୁ ବିଦାୟ ଦେଲା ଭାରତୀୟ ବାୟୁସେନା। ପୋଷ୍ଟାଲ ବାଲାଟ ଗଣନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ। ଏବଂ ଏସିଆ କପ୍ T20 ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଲା ପାକିସ୍ତାନ। ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ 2024 ବର୍ଷ ନିମନ୍ତେ ସମ୍ମାନଜନକ ଭୂବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବପୁରାତନ ଏବଂ ପ୍ରତିଷ୍ଠିତ ସମ୍ମାନ ମଧ୍ୟରୁ ଅନ୍ୟତମ ଏହି ପୁରସ୍କାର ବିଜେତାମାନଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇ କହିଛନ୍ତି, ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କ ପ୍ରତିବଦ୍ଧତା, ନବସୃଜନ ଏବଂ ଉତ୍କର୍ଷତାକୁ ସମ୍ମାନ ଜଣାଇବା ଲାଗି ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଖଣିଜ ପଦାର୍ଥ ମାନବ ସଭ୍ୟତାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେବେ ଭୂଖନନ କ୍ଷେତ୍ରରେ ଥିବା ନିୟମକୁ ସଠିକ୍ ଭାବରେ ପାଳନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି।
ଖନନ ଏକ ଅତ୍ୟନ୍ତ ପ୍ରାଚୀନ ଉଦ୍ୟୋଗ ହେ ଯୋ ଆର୍ଥିକ ବିକାଶ କେ ଲିଏ ସଂସାଧନ କେ ସାଥ ସାଥ ବଡ଼ି ସଂଖ୍ୟା ମେ ରୋଜଗାର କେ ଅବସର ଭି ପେଦା କରତା ହେ। ଲେକିନ ଇସ୍ ଉଦ୍ୟୋଗ କେ କାରଣ ସ୍ଥାନୀୟ ନିବାସୀଓଁ କା ବିସ୍ଥାପନ, ଜଙ୍ଗଲ କା ଉଜଡ଼ନା, ବାୟୁ ଅର୍ ଜଲ ପ୍ରଦୂଷଣ ଜେସେ କେଇ ଦୁଷ୍ପ୍ରଭାବ ଭି ହୋତେ ହେ। ଇନ ଦୁଷ୍ପ୍ରଭାବକୁ ଦୂର କରନେ କେ ଲିଏ ଖନନ ପ୍ରକ୍ରିୟା ମେ ସାରେ ନିୟମ କାନୁନ କା କଡ଼ାଇ ସେ ପାଳନ ହୋନା ଚାହିଏ। ସାଥ ହି ଖାଦାନକୁ ବନ୍ଦ କରନେ ମେ ଭି ଉଚିତ ପ୍ରକ୍ରିୟା କା ପାଳନ ହୋନା ଚାହିଏ, ଜିସେ ସ୍ଥାନୀୟ ନିବାସୀଓ ଅର୍ ଜୀବଜନ୍ତୁଙ୍କୁ ନୁକସାନ ନା ପହଞ୍ଚେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆଭାସୀ ଜରିଆରେ ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି ଏହି ଯୋଜନାରେ ବିହାରର 75 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ 10,000 ଟଙ୍କା ଲେଖାଏଁ DBT ମାଧ୍ୟମରେ ପଠାଇଛନ୍ତି। ବିହାରର ମହିଳାମାନଙ୍କୁ ଆତ୍ମନିର୍ଭର କରି ଜୀବିକା ନିର୍ବାହର ସୁଯୋଗ ମାଧ୍ୟମରେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନବରାତ୍ରି କେ ଇସ୍ ପାବନ ପର୍ବ ମେ ଆପ ସବକେ ଆଶୀର୍ବାଦ ହମ ସବକେ ଲିଏ ଏକ ବହୁତ ବଡ଼ି ଶକ୍ତି। ମେ ଆଜ ଆପକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ ଔର ଆଜ ସେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଶୁରୁ କି ଯା ରହି। ଇସ୍ ଯୋଜନା ସେ ଅବ ତକ 75 ଲକ୍ଷ ବହନେ ଜୁଡ଼ ଚୁକି। ଅଭି ଏକ ସାଥ ଇନ ସଭି 75 ଲକ୍ଷ ବହନୋ କେ ବ୍ୟାଙ୍କ ଆକାଉଣ୍ଟ ମେ 10,000 ରୁପେ ଭେଜେ ଗଏ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେତେବେଳେ ଜଣେ ମହିଳା ନିଯୁକ୍ତି ପାଆନ୍ତି କିମ୍ବା ନିଜର ବ୍ୟବସାୟ ଆରମ୍ଭ କରନ୍ତି ସେତେବେଳେ ତାଙ୍କ ସ୍ୱପ୍ନ ବାସ୍ତବତାର ରୂପ ନେଇଥାଏ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନା, ଡ୍ରୋନ୍ ଦିଦି ଅଭିଯାନ, ବୀମା ସଖୀ ଅଭିଯାନ ଏବଂ ବ୍ୟାଙ୍କ ଦିଦି ଅଭିଯାନ ସାରା ଦେଶରେ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।
ଜନଧନ ଯୋଜନା କେ ତହତ ବହନୋ ବେଟିଓ କେ 30 କରୋଡ଼ ସେ ଜ୍ୟାଦା ଖାତେ ନ ଖୁଲୱାଏ ହୋତେ। ଇନ ବ୍ୟାଙ୍କ ଖାତୋଁ କୋ ଆପକେ ମୋବାଇଲ ଅର୍ ଆଧାର ସେ ନ ଯୋଡ଼ା ହୋତା ତୋ କ୍ୟା ଆଜ ଇତନେ ପୈସେ ହମ ସିଧେ ଆପକେ ବ୍ୟାଙ୍କ ଖାତୋଁ ମେ ଭେଜ ପାତେ? ୟେ ହୋ ହି ନହି ସକତା ଥା। ଆଜ ଯୋ ପୈସେ ଭେଜେ ଯା ରହେ ନା ପୁରେ 10,000 ରୁପିଏ ଆପକେ ଖାତେ ମେ ଜମା ହୋଗେ, ଏକ ରୁପିଆ କୋଈ ମାର ନହି ସକତା ହେ।
ନବରାତ୍ରି ପର୍ବର ଆଜି 5ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ଭରିଯାଉ ବୋଲି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦୀର୍ଘବର୍ଷ ଧରି ସାର୍ବଜନୀନ ଜୀବନରେ ରାଷ୍ଟ୍ର ନିର୍ମାଣରେ ଡକ୍ଟର ମନମୋହନ ସିଂଙ୍କ ଅବଦାନକୁ ଦେଶ ସ୍ମରଣ କରୁଛି। ଦୀର୍ଘ 6 ଦଶନ୍ଧି ଧରି ଦେଶର ସେବାରେ ନିୟୋଜିତ MiG-21 ବିମାନକୁ ଆଜି ଭାରତୀୟ ବାୟୁସେନା ଚଣ୍ଡିଗଡ଼ରେ ବିଦାୟ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂ ବାଦଲ 3 କଲ୍ ସାଇନ୍ ସହିତ MiG-21 ଶେଷ ଉଡ଼ାଣ କରିଥିଲା। ଚୀନ୍ ଭାରତ ଯୁଦ୍ଧ ପରେ 1963 ଭାରତୀୟ ବାୟୁସେନାରେ ସୁପରସୋନିକ ଲଢୁଆ ବିମାନ ଭାବେ MiG-21କୁ ସାମିଲ କରାଯାଇଥିଲା। 1965 ଏବଂ 1971 ଭାରତ ପାକିସ୍ତାନ ଯୁଦ୍ଧରେ MiG-21 ବିମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ବିମାନ ସହାୟତାରେ ଭାରତୀୟ ବାୟୁସେନା ପାକିସ୍ତାନ ବାୟୁସେନାର ପ୍ରବଳ କ୍ଷତି କରିଥିଲା। ବିଦାୟକାଳୀନ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି
MiG-21 ଅନେକ ବୀରତାପୂର୍ଣ୍ଣ କୃତ୍ୟୋଁ କା ସାକ୍ଷୀ ରହା ହେ 1971 କେ ୱାର ସେ ଲେକର କାରଗିଲ କେ ଯୁଦ୍ଧ ତକ ୟା ଫିର ବାଲାକୋଟ ଏୟାର ଷ୍ଟ୍ରାଇକ ସେ ଲେକର ଅପରେସନ ସିନ୍ଦୁର ତକ ଐସା କୋଇ କ୍ଷଣ ନହିଁ ରହା ଜବ MiG-21 ନେ ହମାରୀ ଆର୍ମଡ ଫୋର୍ସେସ କୋ ଜବରଦସ୍ତ ମଜବୁତି ନ ପ୍ରଦାନ କି ହୋ ହର ବାର MiG-21 ନେ ତିରଙ୍ଗେ କା ସମ୍ମାନ ବଢାୟା ହେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିର୍ବାଚନ ଆୟୋଗ ନିର୍ବାଚନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବା ଲାଗି ପୋଷ୍ଟାଲ ବାଲାଟ ଗଣନା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ପୋଷ୍ଟାଲ ବାଲାଟ ଗଣନା ଶେଷ ହେବା ପୂର୍ବରୁ ଇଭିଏମ୍ ଭୋଟ୍ ଗଣନା ଶେଷ ହେଉଥିଲା, ତେଣୁକରି ଦ୍ୱନ୍ଦ୍ୱ ଉପୁଜୁଥିଲା। ଏବେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ଶେଷ ହେବା ପରେ ଇଭିଏମ୍ ଓ ଭିଭିପାଟ୍ ଗଣନା କରାଯିବ। ଉଭୟ ଇଭିଏମ୍ ଏବଂ ପୋଷ୍ଟାଲ ବାଲାଟ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଲାଗି କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। କମିଶନ କହିଛନ୍ତି ସାମ୍ପ୍ରତିକ ନିର୍ବାଚନରେ ପୋଷ୍ଟାଲ ବାଲାଟ ସଂଖ୍ୟା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ପୋଷ୍ଟାଲ ବାଲାଟ ସଂଖ୍ୟା ଯେଉଁଠାରେ ଅଧିକ ଥିବ ସେଠାରେ ଅତିରିକ୍ତ ଗଣନା ଟେବୁଲ କରିବା ଏବଂ ଅଧିକ କର୍ମଚାରୀ ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ଇଣ୍ଟରନେଟ୍ ବିପ୍ଳବ ମାଧ୍ୟମରେ ଦେଶରେ ସଂଯୋଗ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି, ଯାହାଫଳରେ ଭାରତର ପ୍ରତ୍ୟେକଟି ଗ୍ରାମ ସହର ଏବଂ ଲୋକମାନେ ଯୋଡ଼ି ହୋଇପାରିଛନ୍ତି। ବ୍ରଡ୍ବ୍ୟାଣ୍ଡ ଏବଂ ପରବର୍ତ୍ତୀ ପିଢ଼ିର ମୋବାଇଲ୍ ନେଟୱାର୍କର ଗତି ଦ୍ୱାରା ସମଗ୍ର ଭାରତରେ ଏକ ନିରବ ପରିବର୍ତ୍ତନ ଘଟୁଛି। ଏହାର ମୂଳରେ ରହିଛି ଭାରତ ନେଟ୍ ଯୋଜନା। ଏହି ଯୋଜନାରେ ଦେଶର 2,18,000 ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ୍ ଯୋଗାଇ ଦିଆଯାଇଛି। ସୂଚନା ଅନୁଯାୟୀ ପ୍ରାୟ 7,00,000 କିଲୋମିଟର ଅପ୍ଟିକାଲ୍ ଫାଇବର କେବୁଲ୍ ମାଧ୍ୟମରେ ଇ ପ୍ରଶାସନ, ଶିକ୍ଷା ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ ସୁଲଭ ମୂଲ୍ୟରେ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରାଯାଇଛି। 5 ବର୍ଷ ପୂର୍ବେ ବିହାରରେ ଅପ୍ଟିକାଲ୍ ଫାଇବର ଇଣ୍ଟରନେଟ୍ ସେବା ପ୍ରକଳ୍ପ ଆରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଭାରତର ଗ୍ରାମାଞ୍ଚଳକୁ ଇଣ୍ଟରନେଟ୍ରେ ସଂଯୋଗ କରିବା ଆଜି ବାସ୍ତବତାରେ ପରିଣତ ହୋଇଛି।
ଭାରତ କେ ଗାଓଁ ମେ ଇଣ୍ଟରନେଟ୍ କା ଉପଯୋଗ କରନେ ଵାଲୋଁ କି ସଂଖ୍ୟା କଭି ସହରୀ ଲୋଗୋଁ ସେ ଜ୍ୟାଦା ହୋ ଜାଏଗି ୟେ କୁଛ ସାଲ ପହେଲେ ତକ ସୋଚନା ଭି ମୁଶକିଲ ଥା। ଗାଓଁ କି ମହିଳାଏଁ, କିସାନ, ଗାଓଁ କେ ୟୁବା ଭି ଇତନି ଆସାନୀ ସେ ଇଣ୍ଟରନେଟ୍ କା ଇସ୍ତେମାଲ କରେଙ୍ଗେ ଇସ ପର ଭି ବହୁତ ଲୋକ ସବାଲ ଉଠାତେ ଥେ, ଲେକିନ ଅବ ୟେ ସାରୀ ସ୍ଥିତିୟାଁ ବଦଲ ଚୁକି।
ବର୍ତ୍ତମାନ ଦେଶରେ 5G ପରେ 6G ସେବା ପ୍ରଦାନ ଉପରେ କାର୍ଯ୍ୟ ଜାରି ରହିଛି, ଫଳରେ ଦେଶର ପ୍ରତ୍ୟେକ ଘରେ ଇଣ୍ଟରନେଟ୍ ସେବା ଯୋଗାଇବା କ୍ଷେତ୍ରରେ ମୋଦି ସରକାର ସଫଳତାର ଶୀର୍ଷରେ ରହିଛନ୍ତି। ଆସାମରେ କଡ଼ା ସୁରକ୍ଷା ମଧ୍ୟରେ ବୋଡୋଲ୍ୟାଣ୍ଡ ଆଞ୍ଚଳିକ ପରିଷଦ ପାଇଁ ଭୋଟ୍ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଆଗରେ ରହିଛି। ବୋଡୋଲ୍ୟାଣ୍ଡ ଆଞ୍ଚଳିକ ଅଧୀନରେ କୋକ୍ରାଝର, ବକ୍ସା, ଚିରାଙ୍ଗ, ଉଦଲଗୁଡ଼ି ଏବଂ ତାମୁଲପୁର ଜିଲ୍ଲା ରହିଛି, ଯେଉଁଥିରେ 40 ଜଣ ସଦସ୍ୟ ଅଛନ୍ତି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶୀଘ୍ର ଚୂଡ଼ାନ୍ତ କରିବା ପାଇଁ ତାଙ୍କ ଦେଶ ସମର୍ଥନ କରୁଛି ବୋଲି ଇଟାଲୀର ଉପପ୍ରଧାନମନ୍ତ୍ରୀ ଆଣ୍ଟୋନିଓ ତାଜାନି କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା ପରେ ସେ କହିଛନ୍ତି, ଇଟାଲୀ ଓ ଭାରତ ଏକ ରଣନୈତିକ ସହଭାଗିତା ଅଂଶୀଦାର ଅଟନ୍ତି। ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟରେ ଆଜି ଦୁବାଇଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନ 11 ରନ୍ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ରବିବାର ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଏସିଆ କପ୍ରେ ପ୍ରଥମ ଥର ଲାଗି ଭାରତ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ଖେଳରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 135 ରନ୍ ସ୍କୋର କରିଥିଲା। ଏହାର ଜବାବରେ ବାଂଲାଦେଶ 20 ଓଭରରେ 9 ୱିକେଟ୍ ହରାଇ 124 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୂଖନନ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ଲାଗି ସଠିକ୍ ଭାବରେ ନିୟମ ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଦୀର୍ଘ 6 ଦଶନ୍ଧି ଧରି ଦେଶର ସେବାରେ ନିୟୋଜିତ MiG-21 ବିମାନକୁ ବିଦାୟ ଦେଲା ଭାରତୀୟ ବାୟୁସେନା। ପୋଷ୍ଟାଲ ବାଲାଟ ଗଣନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ। ଏବଂ ଏସିଆ କପ୍ T20 ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିଲା ପାକିସ୍ତାନ। ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।